ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଜୈବିକ ପ୍ରକ୍ରିୟାରେ ଚାଷ କରିବା ପାଇଁ କୃଷକମାନଙ୍କୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, କଟକ ବିଦ୍ୟାଧରପୁରରେ ଆୟୋଜିତ ବୈଠକରେ ହେଲେ ସାମିଲ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ବିହାରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ ଗ୍ରହଣ। ରାଜ୍ୟରେ 2027 ଜନଗଣନା ପାଇଁ ଆଜିଠାରୁ ଆରମ୍ଭ ହେଲା ଡିଜିଟାଲ ପ୍ରାକ୍ ଜନଗଣନା ପ୍ରକ୍ରିୟା। ଏବଂ ଶୀତର ଲହରୀ ବୃଦ୍ଧି ପାଇବା ନେଇ 6 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଜୈବିକ ପ୍ରକ୍ରିୟାରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି। କଟକର ବିଦ୍ୟାଧରପୁର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ଶ୍ରୀ ଚୌହାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରତା ମିଶନ ଓ ଜାତୀୟ ଜୈବିକ କୃଷି ଅଭିଯାନର କାର୍ଯ୍ୟକାରିତା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ। ସକାଳ 7:00 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଚାଲିବ। ସକାଳ 5:30 ମକ୍ପୋଲ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ନୂଆପଡ଼ାରେ ଅବାଧ, ମୁକ୍ତ ଏବଂ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ 2 ସହାୟତା ନମ୍ଘର ଜାରି କରାଯାଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ 358 ମତଦାନ କେନ୍ଦ୍ର କରାଯାଇଛି। ଯେଉଁ ବୁଥ୍ରେ 1200ରୁ ଅଧିକ ଭୋଟର ଅଛନ୍ତି ସେହି ସ୍ଥାନଗୁଡ଼ିକରେ 56 ଅତିରିକ୍ତ ବୁଥ୍ କରାଯାଇଛି। ଏ ସମ୍ପର୍କରେ ଆମ ନୂଆପଡ଼ା ସମ୍ବାଦଦାତା କହିଛନ୍ତି,
ନୂଆପଡ଼ା ଉପନିର୍ବାଚନରେ 8 ଅତି ସମ୍ବେଦନଶୀଳ ବୁଥ୍ ରହିଅଛି। ସେହି 8 ପୋଲିଂ ଅଧିକାରୀଙ୍କୁ, ପ୍ରିଜାଇଡିଂ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ମାଓପ୍ରବଣ ସୁନାବେଡ଼ା ଏବଂ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଦ୍ୱାରା ପଠାଯାଇଅଛି ଏବଂ 2 ଗ୍ରାମ ପଞ୍ଚାୟତରେ 8 ବୁଥ୍ ରହିଅଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଉଛି। ସେଠାରେ ସିଆର୍ପିଏଫ୍ କ୍ୟାମ୍ପ ରହିଛି। 358 ବୁଥ୍ ମଧ୍ୟରୁ 47 ବୁଥ୍ରେ ସମ୍ବେଦନଶୀଳ ବୁଥ୍ ରହିଛି, 8 ଅତି ସମ୍ବେଦନଶୀଳ ବୁଥ୍ ରହିଅଛି। ଏହି ବୁଥ୍ରେ ପୋଲିଂ ଅଧିକାରୀମାନେ ସ୍ୱତନ୍ତ୍ର ଯାନରେ ସେମାନେ ଗସ୍ତ କରିଛନ୍ତି। ବିଶେଷ ରୂପରେ ଗୋଟିଏ ବୁଥ୍ରେ 3 ପୋଲିଂ ଅଧିକାରୀ ଏବଂ ଜଣେ ପ୍ରିଜାଇଡିଂ ଅଧିକାରୀ ଏବଂ ଜଣେ ପୋଲିସ କର୍ମଚାରୀ ରହିଛି।
ଆମର ଟୋଟାଲ 358 ବୁଥ୍, ଏଥି ନିମନ୍ତେ ଆମେ ଏଠି 37 କାଉଣ୍ଟର କରିଛୁ। ଏହି 37 କାଉଣ୍ଟରରୁ ଆମେ ଡେଜିଗ୍ନେଟେଡ୍ କରିଛୁ କେଉଁ କେଉଁ ବୁଥ୍ର ଇଭିଏମ୍ ଏବଂ ନିର୍ବାଚନ ସଂକ୍ରାନ୍ତୀୟ କାଗଜାତ ନେବେ। ଏବଂ ଏହି 37 କାଉଣ୍ଟରରେ 41 ସେକ୍ଟର ଅଫିସର ରଖିଛୁ, ଏସବୁ ସେ ସୁପରଭିଜନ କରିବେ।
ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ 20 ଜିଲ୍ଲାର 122 ଆସନ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ବିହାରରେ 64.66% ମତଦାନ ହୋଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ରୀୟ ବଜେଟ୍ 2026-27 ସମ୍ପର୍କରେ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଏହି ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଏବଂ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ବି ଅନନ୍ତ ନାଗେଶ୍ୱରଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରାକ୍ ବଜେଟ୍ ପରାମର୍ଶ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା କେନ୍ଦ୍ର ବଜେଟ୍ ଚୂଡ଼ାନ୍ତ କରିବା ପୂର୍ବରୁ ସରକାରଙ୍କୁ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନଙ୍କଠାରୁ ବିବିଧ ମତାମତ ପାଇବାର ସୁଯୋଗ ପ୍ରଦାନ କରିଥାଏ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲା ନିମାପଡ଼ାର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ 77 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି। ଏଥିସହ ଅମରେଶ୍ୱର ମନ୍ଦିର ସମେତ ନିମାପଡ଼ା ଓ ଗୋପ ବ୍ଲକର 12 ମନ୍ଦିର ଓ ପୀଠରେ 12 ଟଙ୍କା ବ୍ୟୟରେ ହେବାକୁ ଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି। ବିକଶିତ ଭାରତ ଗଠନରେ ବନ୍ଦେ ମାତରମ୍ ପଥ ପ୍ରଦର୍ଶକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ ମହାବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 2027 ଜନଗଣନା ପାଇଁ ଆଜିଠାରୁ ଡିଜିଟାଲ ପ୍ରାକ୍ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। 4 ସ୍ଥାନ ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଓ ନବରଙ୍ଗପୁରରେ 30 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ସର୍ବଭାରତୀୟ ସ୍ତରରେ 34 ଲକ୍ଷ ଶିକ୍ଷକ ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଚଳିତ ଥର ଗଣନା ପ୍ରକ୍ରିୟାକୁ କାଗଜ ବିହୀନ ଭାବରେ ମୋବାଇଲ୍ ଆପ୍ ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଜନଗଣନା ତଥ୍ୟ ସମନ୍ୱିତ ପୁସ୍ତକରେ ଗ୍ରାମ, ସହର, ଜିଲ୍ଲାର ସମସ୍ତ ଭିତ୍ତିଭୂମି ଓ ନଗର ଜିଲ୍ଲାସ୍ତରୀୟ ସୁବିଧା ସୁଯୋଗ, ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସାମାଜିକ ଏବଂ ଅର୍ଥନୈତିକ ସୂଚନା ରହିବ। ଗଣନାକାରୀ ଲୋକମାନଙ୍କ ଘର ପରିଦର୍ଶନ କରି ଗୃହ ନମ୍ବର ଦେବେ ଏବଂ ତଥ୍ୟ ସଂଗ୍ରହ କରିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ 22 ନମ୍ବର ୱାର୍ଡ଼ର ଭରତପୁରରେ 50 ଜଣ ଗଣନାକାରୀ ଓ 8 ଜଣ ସୁପରଭାଇଜର ପ୍ରାକ୍ ପରୀକ୍ଷଣକୁ କାର୍ଯ୍ୟକାରୀ କରିଥିଲେ। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳଖୁଣ୍ଟି ବ୍ଲକରେ ଆସନ୍ତା ଜନଗଣନା ପାଇଁ 20 ଗ୍ରାମର ଡିଜିଟାଲ୍ ମ୍ୟାପିଂ କରାଯାଇଛି। ଆଜିଠାରୁ ତାଲିମପ୍ରାପ୍ତ 65 ଜଣ ଜନଗଣନାକାରୀ ଓ 11 ଜଣ ସୁପରଭାଇଜର ଡିଜିଟାଲ୍ ମ୍ୟାପିଂ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନେ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଜରିଆରେ ମ୍ୟାପିଂ କରିଥିଲେ। ଏହି ଡିଜିଟାଲ୍ ମ୍ୟାପିଂ କାର୍ଯ୍ୟ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ। ପୁରୀ ଜିଲ୍ଲା ନିମାପଡ଼ାଠାରେ ଆୟୋଜିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ 124 ଜଣ ହିତାଧିକାରୀଙ୍କୁ ବିଭିନ୍ନ କୃଷିଭିତ୍ତିକ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରାୟ 30 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରାଣୀ ସମ୍ପଦ ସେବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଇଘରଠାରେ ଆୟୋଜିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ମତ୍ସ୍ୟ ଓ ପଶୁଖାଦ୍ୟ ଉତ୍ପାଦନ ପାଇଁ ଉଦ୍ୟୋଗ ବିକାଶର ପ୍ରମୁଖ ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା ଗଣିଆଠାରେ ବ୍ଲକସ୍ତରୀୟ ମେଳା ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଜନସାଧାରଣଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦେଳେଇଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟ ବିବାହକୁ ନିରୋଧ କରିବା ପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଇଚ୍ଛାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 122 ଅଭିଯୋଗ ମଧ୍ୟରୁ 6 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ତିଳେଇବଣି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 20 ଅଭିଯୋଗର ଶୁଣାଣି କରାଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକରେ ଆୟୋଜିତ ଶିବିରରେ 38 ଅଭିଯୋଗର ଶୁଣାଣି କରାଯାଇ 5 ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଶିବିରରେ 23 ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଆୟୋଜିତ ଶିବିରରେ 125 ଅଭିଯୋଗ ମଧ୍ୟରୁ 26 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ଶିବିରରେ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ବିଜ୍ଞାନ ଦିବସ ପାଳିତ ହେଉଛି। ସାରା ବିଶ୍ୱରେ ଶାନ୍ତି ଓ ବିକାଶର ଧାରାକୁ ବଜାୟ ରଖିବା ପାଇଁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ 2001 ନଭେମ୍ବର 10 ତାରିଖକୁ ଏହି ଦିବସ ରୂପେ ପାଳନ କରିଆସୁଛି। ଚଳିତ ବର୍ଷ ବିଶ୍ୱାସ, ପରିବର୍ତ୍ତନ, ଭବିଷ୍ୟତ 2050 ପାଇଁ ବିଜ୍ଞାନର ଆବଶ୍ୟକତାକୁ ନେଇ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି। ପୂର୍ବତଟ ରେଳପଥ ଖୋର୍ଦ୍ଧାର ରେଳମଣ୍ଡଳ ଦ୍ୱାରା ରେଳ ସମ୍ବନ୍ଧୀୟ ଜରୁରୀକାଳୀନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ରେଳ ପ୍ରବନ୍ଧକ ପିକେ ବେହେରା ଯୋଗଦେଇ ଆନ୍ତଃ ସହଭାଗୀ ସମନ୍ୱୟକୁ ମଜବୁତ କରିବା, ଶୀଘ୍ର ପ୍ରତିକ୍ରିୟା ସୁନିଶ୍ଚିତ କରିବା ଏବଂ ରେଳ ପରିଚାଳନାରେ ବିଭିନ୍ନ ଅପ୍ରୀତିକର ଘଟଣାର ପରିଚାଳନା ପାଇଁ ପ୍ରକ୍ରିୟାଗୁଡ଼ିକୁ ସୁଗମ କରିବା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ପୁଲିସ୍, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦଳ, ଅଗ୍ନିଶମ, ଡାକ୍ତରୀ ଦଳ ଏବଂ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ ରେଳ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆସନ୍ତାକାଲି କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଶୀତଲହରୀ ଜାରି ରହିବାର ସମ୍ଭାବନା ଥିବାରୁ ଏହିସବୁ ସ୍ଥାନକୁ ସତର୍କ ସୂଚନା ଜାରି କରାଯାଇଛି। ଜୈବିକ ପ୍ରକ୍ରିୟାରେ ଚାଷ କରିବା ପାଇଁ କୃଷକମାନଙ୍କୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, କଟକ ବିଦ୍ୟାଧରପୁରରେ ଆୟୋଜିତ ବୈଠକରେ ହେଲେ ସାମିଲ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ବିହାରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ ଏବଂ ରାଜ୍ୟରେ 2027 ଜନଗଣନା ପାଇଁ ଆଜିଠାରୁ ଆରମ୍ଭ ହେଲା ଡିଜିଟାଲ୍ ପ୍ରାକ୍ ଜନଗଣନା ପ୍ରକ୍ରିୟା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।